ଆକାଶବାଣୀ। ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ରାଇସିନା ଆଲୋଚନାର ଦଶମ ସଂସ୍କରଣକୁ ଆଜି ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ। ନକଲି ଭୋଟର ପରିଚୟପତ୍ର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ଅନୁମତି ନ ଦେବାରୁ ରାଜ୍ୟସଭାରେ ବିରୋଧୀ ଦଳଙ୍କ କକ୍ଷତ୍ୟାଗ। ୱାକଫ ସଂଶୋଧନ ବିଲ୍ ଗରିବ ମୁସଲମାନଙ୍କ ସପକ୍ଷରେ ବୋଲି କହିଛନ୍ତି ଯୁଗ୍ମ ସଂସଦୀୟ କମିଟି ଅଧ୍ୟକ୍ଷ। ସୁପ୍ରିମକୋର୍ଟ ବିଚାରପତି ଭାବେ ଶପଥ ଗ୍ରହଣ କଲେ ଜଷ୍ଟିସ୍ ଜୟମାଲ୍ୟା ବାଗ୍ଚି। ଏବଂ ରୁଷର ମୀରା ଆନ୍ଦ୍ରିଭା ଇଣ୍ଡିଆନ୍ ୱେଲ୍ସ ଓପନ୍ରେ ହାସଲ କଲେ ମହିଳା ସିଙ୍ଗଲ୍ସ ଟାଇଟଲ୍। ନୂଆଦିଲ୍ଲୀରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଇସିନା ଆଲୋଚନାର ଦଶମ ସଂସ୍କରଣ 2025କୁ ଉଦ୍ଘାଟନ କରିବେ। ନ୍ୟୁଜିଲାଣ୍ଡ ପ୍ରଧାନମନ୍ତ୍ରୀ ଖ୍ରୀଷ୍ଟୋଫର୍ ଲକ୍ସନ୍ ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ସମ୍ବୋଧନ କରିବେ। ଏହି ତିନିଦିନିଆ ଆଲୋଚନା ବୈଠକ ଆସନ୍ତା ବୁଧବାର ପର୍ଯ୍ୟନ୍ତ ଚାଲିବ। ଚଳିତ ଥରର ବିଷୟବସ୍ତୁ ରହିଛି କାଳଚକ୍ର, ପିପୁଲ୍, ପିସ୍ ଆଣ୍ଡ ପ୍ଲାନେଟ୍। ବିଭିନ୍ନ ଦେଶର ପ୍ରତିନିଧି ଆଲୋଚନାରେ ଅଂଶଗ୍ରହଣ କରି ବିଭିନ୍ନ କ୍ଷେତ୍ରରେ ରହିଥିବା ଆହ୍ୱାନଗୁଡ଼ିକର ମୁକାବିଲା ଲକ୍ଷ୍ୟରେ ମତ ବିନିମୟ କରିବେ। 6 ପ୍ରସଙ୍ଗ ଉପରେ ଆଲୋଚନା ବୈଠକ ହେବାର କାର୍ଯ୍ୟସୂଚୀ ରହିଛି। ଏହି ବୈଠକରେ 125 ଦେଶର ପ୍ରତିନିଧି ଅଂଶଗ୍ରହଣ କରୁଛନ୍ତି। ଏଥିରେ ବିଭିନ୍ନ ରାଷ୍ଟ୍ରର ମୁଖ୍ୟ, ମନ୍ତ୍ରୀ ପରିଷଦର ସଦସ୍ୟ, ବିଶେଷଜ୍ଞ, ଗଣମାଧ୍ୟମ ପ୍ରତିନିଧି, ବ୍ୟବସାୟିକ କ୍ଷେତ୍ରର ମୁଖ୍ୟ ପ୍ରମୁଖ ଅନ୍ତର୍ଭୁକ୍ତ। ଏଥିସହ ଆଭାସୀ ମାଧ୍ୟମରେ ଏହି କାର୍ଯ୍ୟକ୍ରମରେ ସମଗ୍ର ବିଶ୍ୱର ବିଭିନ୍ନ କ୍ଷେତ୍ରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ଯୋଗ ଦେଉଛନ୍ତି। ରାଇସିନା ଆଲୋଚନାରେ ଅଂଶଗ୍ରହଣ କରିବା ପାଇଁ ବିଭିନ୍ନ ଦେଶର ପ୍ରତିନିଧି ନୂଆଦିଲ୍ଲୀରେ ଆସି ପହଞ୍ଚୁଥିବା ଜଣାପଡ଼ିଛି। ନକଲି ଭୋଟର ପରିଚୟ ପତ୍ର ଏବଂ ଅନ୍ୟାନ୍ୟ ପ୍ରସଙ୍ଗରେ ଆଲୋଚନା ପାଇଁ ଅନୁମତି ନ ଦେବାରୁ ରାଜ୍ୟସଭାରେ ଆଜି ବିରୋଧୀ ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଛନ୍ତି। ଆଜି ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ଉପାଧ୍ୟକ୍ଷ ହରିବଂଶ ବିରୋଧୀ ଦଳ ସାଂସଦଙ୍କ ଦ୍ୱାରା ଆଗତ ମୁଲତବୀ ନୋଟିସ୍କୁ ପ୍ରତ୍ୟାଖ୍ୟାନ କରିଥିଲେ। ଏହାର ପ୍ରତିବାଦ କରି କଂଗ୍ରେସ, ଡିଏମ୍କେ, ତୃଣମୂଳ କଂଗ୍ରେସ, ଆର୍ଜେଡି, ବାମପନ୍ଥୀ ଦଳ ଓ ଆମ୍ ଆଦମୀ ପାର୍ଟିର ସାଂସଦମାନେ ନକଲି ଭୋଟର ପରିଚୟପତ୍ର ପ୍ରଦାନ ଉପରେ ଆଲୋଚନା ଦାବି କରି ସ୍ଲୋଗାନ ଦେଇଥିଲେ। ହଟ୍ଟଗୋଳ ମଧ୍ୟରେ ଉପାଧ୍ୟକ୍ଷ ସଦସ୍ୟମାନଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ଅନୁରୋଧ କରିଥିଲେ। ପରେ ବିରୋଧୀ ଦଳ ସଦସ୍ୟମାନେ କକ୍ଷତ୍ୟାଗ କରିଥିଲେ। ପୂର୍ବରୁ ରାଜ୍ୟସଭା ଅଧ୍ୟକ୍ଷ ଜଗଦୀପ ଧଙ୍କଡ଼ ଆଜି ସୁସ୍ଥ ହେବା ପରେ ପୁଣି ଥରେ ଦାୟିତ୍ୱ ଆରମ୍ଭ କରିଛନ୍ତି। ଗୃହର ନେତା ଜେପି ନଡ୍ଡା ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେ ଶ୍ରୀ ଧନ୍କଡ଼ଙ୍କ ଉତ୍ତମ ସ୍ୱାସ୍ଥ୍ୟ କାମନା କରିଛନ୍ତି। କମ୍ପାନୀ ଅଧିନିୟମ ଏବଂ ଦେବାଳିଆପଣ ସଂହିତା ଅଧୀନରେ 20,000 ଅଧିକ ମାମଲା ବିଚାରାଧୀନ ରହିଥିବା କେନ୍ଦ୍ର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ଆଜି ଲୋକସଭାରେ ଏକ ଅତିରିକ୍ତ ପ୍ରଶ୍ନର ଉତ୍ତରରେ କର୍ପୋରେଟ୍ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ହର୍ଷ ମାଲହୋତ୍ରା କହିଛନ୍ତି ମାମଲାଗୁଡ଼ିକର ଶୀଘ୍ର ସମାଧାନ ପାଇଁ ସରକାର ଅନେକଗୁଡ଼ିଏ ପଦକ୍ଷେପ ଗ୍ରହଣ କରୁଛନ୍ତି। ସେ କହିଛନ୍ତି ଇ କୋର୍ଟ ଓ ହାଇବ୍ରିଡ୍ କୋର୍ଟ ପ୍ରକଳ୍ପ କାର୍ଯ୍ୟକାରୀ କରିବା, ସେଥିରେ କାର୍ଯ୍ୟ କରୁଥିବା ସଦସ୍ୟମାନଙ୍କ ଦକ୍ଷତା ବୃଦ୍ଧି ପାଇଁ ନିୟମିତ ଆଲୋଚନା କରିବା ଓ ଖାଲି ପଡ଼ିଥିବା ପଦବୀଗୁଡ଼ିକ ପୂରଣ କରିବା କାର୍ଯ୍ୟ କରାଯାଉଛି। ଶ୍ରୀ ମାଲହୋତ୍ରା କହିଛନ୍ତି ଅନୁକୂଳ ବ୍ୟବସାୟିକ ବାତାବରଣ ସୃଷ୍ଟି କରିବା ଦିଗରେ ସରକାର ସହନଶୀଳ ନୀତି ଆପଣେଇଛନ୍ତି। କମ୍ପାନୀ ଅଧିନିୟମ ଏବଂ ଦେବାଳିଆପଣ ସଂହିତା 2016 ଭାରତକୁ ଯଥେଷ୍ଟ ସହାୟକ ହୋଇଛି, ଯାହାଫଳରେ 2018 108ତମ ସ୍ଥାନରେ ଥିବା ଭାରତ 2019 56 ସୋପାନ ଅତିକ୍ରମ କରି 52ତମ ସ୍ଥାନରେ ପହଞ୍ଚିଛି। ୱାକଫ ସଂଶୋଧନ ବିଲ୍ ଗରିବ ମୁସଲମାନଙ୍କ ସପକ୍ଷରେ ବୋଲି ଏହା ଉପରେ ଗଠିତ ଯୁଗ୍ମ ସଂସଦୀୟ କମିଟିର ଅଧ୍ୟକ୍ଷ ଜଗଦମ୍ବିକା ପାଲ କହିଛନ୍ତି। ସର୍ବଭାରତୀୟ ମୁସଲିମ ଲ ବୋର୍ଡ ପକ୍ଷରୁ ୱାକଫ ସଂଶୋଧନ ବିଲ୍କୁ ନେଇ ପ୍ରତିବାଦ ସମ୍ପର୍କରେ ଶ୍ରୀ ପାଲ ଗଣମାଧ୍ୟମକୁ କହିଛନ୍ତି ସଂସଦରେ 428 ପୃଷ୍ଠାର ରିପୋର୍ଟ ଉପସ୍ଥାପିତ ହୋଇଛି ଏବଂ ୱାକଫ ବୋର୍ଡର ଉନ୍ନତି ପାଇଁ ଏଥିରେ ଆବଶ୍ୟକ ସଂଶୋଧନ ନିମନ୍ତେ ସୁପାରିଶ କରାଯାଇଛି। ସରକାରଙ୍କ ବିରୋଧରେ ସଂଖ୍ୟାଲଘୁ ସମ୍ପ୍ରଦାୟ ମଧ୍ୟରେ ମିଥ୍ୟା ବୟାନ ସୃଷ୍ଟି କରିବାକୁ ଷଡ଼ଯନ୍ତ୍ର ଚାଲିଥିବା ସେ ଅଭିଯୋଗ କରିଛନ୍ତି। ସେ କହିଛନ୍ତି ସରକାର ଏହି ବିଲ୍କୁ ଯୁଗ୍ମ ସଂସଦୀୟ କମିଟିକୁ ପଠାଇ ମୁସଲିମ ସଂଗଠନ ଏବଂ ଅନ୍ୟ ଅଂଶୀଦାରଙ୍କ ସହ ଆଲୋଚନା କରି ଏକ ନିରପେକ୍ଷ ଏବଂ ସନ୍ତୁଳିତ ଆଇନ ପ୍ରଣୟନ ପାଇଁ ବ୍ୟବସ୍ଥା କରିଛନ୍ତି। ସେ କହିଛନ୍ତି
किरण रिजू जी संसदीय कार्य मंत्री अल्पसंख्यक मंत्री ने कहा कि इसको साहब एक ज्वाइंट पार्लियामेंट्री कमेटी बना करके उसको रेफर कर दें, जिससे इस पे और एग्जॉस्टिव डिस्कशन डिलिब्रेशन हो सके, सभी देश के स्टेक होल्डर से मिल सके। सरकार की मंशा खुद साफ थी कि पूरे देश के मुस्लिम संगठनों से इनकी बातें सुनी जा सके, एक बेहतर कानून बनाया जाए। और फिर भी आप देख रहे थे विपक्ष के नेता हों जिस तरीके से विरोध कर रहे थे, तो ये कहीं न कहीं देश में गुमराह करने की कोशिश है।
आपण माने संवाद सुनुछंती आकाशवाणी रु। कलिकता हाइकोर्टर विचारपति जस्टिस जोयमाल्या बागची सुप्रीमकोर्ट प्रधान विचारपति जस्टिस संजीव खन्ना आज सुप्रीमकोर्टर विचारपति भावे शपथपाठ कराई। सुप्रीमकोर्ट परिसर में अनुष्ठित शपथ ग्रहण उत्सव में समस्त विचारपतिगण उपस्थित थिले। सुप्रीमकोर्टे 34 अनुमोदित विचारपति पदवी रही बेले जस्टिस बागची निजुक्ति पर यह संख्या 33 पहुंची। सूचनाजोग्य जस्टिस जोयमाल्या बागची 6 अधिक समय धरी सर्वोच्च न्यायालय कार्य करिवे एवं आगामी दिन में से भारतर प्रधान विचारपति भावरे मध्ये दायित्व ग्रहण करिवे बोली आशा करा जाउछि। प्रधानमंत्री नरेन्द्र मोदी आज नूआदिल्ली में न्यूजीलैंड प्रतिपक्ष ख्रीस्टोफर लक्सन विभिन्न द्विपाक्षिक प्रसंग नहीं आलोचना करिवे। श्री लक्सन राष्ट्रपति भवन में राष्ट्रपति द्रौपदी मुर्मू साक्षात आलोचना करिवार कार्यसूची रही। भारत को 5 गस्त श्री लक्सन मुंबई गस्तरे जाई व्यवसायी गोष्ठी मत विनिमय करिवे। द्विपाक्षिक संपर्क को अधिक सुदृढ़ करिबा एवं विभिन्न क्षेत्र में संपर्क तथा नूतन पंथा निर्णय करिबा नै श्री लक्सन भारत गस्तर उद्देश्य रही। दिल्ली पुलिस एक स्वतंत्र दल एक स्वतंत्र अभियान जरिया 7 बांग्लादेशी नागरिक गिरफ्त कर। पूर्व जिला पुलिस कमिश्नर अभिषेक धनिया कहिछन्ति गिरफ होइथिबा समस्त बांग्लादेशी नागरिक भारत बांग्लादेश सीमा निकटवर्ती नदी बाट दे भारत आसीथिले एवं सेमाने दिल्ली एनसीआर अंचलर विभिन्न स्थानरे रहुथिले। विदेशी आंचलिक पंजीकरण कार्यालय सहायतारे सेमानंकु बांग्लादेश पठाइबा लागि प्रक्रिया आरंभ होइछि बोली श्री धनिया कहिछन्ति। आमेरिकीय महाकाश गवेषणा संस्था नासा पक्षरु मिलिथिबा सूचना अनुयायी अंतर्जातीय महाकाश केन्द्र रे 9 अधिक समय धरी अटकी रहिथिबा 2 महाकाशचारी आसंताकाली राति रे पृथ्वी को फेरिबे। सुनीता विलियम्स एवं बुच विलमोर अन्य जणे आमेरिकीय महाकाशचारी एवं आउ जणे रूस महाकाशचारी स्पेसएक्स क्रू ड्रागन ने प्रत्यावर्तन करिबे। बोइंग स्टारलाइनर रे त्रुटि देखादेबा जोगु एही महाकाशचारी मानंकु फेराई आणिबा लागि विलंब घटिथिला। आकाशवाणीर द्विभाषिक फोन इन कार्यक्रम पब्लिक स्पीक्रे आज राति 9:30 जन्मगत त्रुटि एवं तत्संक्रांत समस्या शीर्षक आलोचना प्रसारण करा। एम्स नूआदिल्लीर शिशु अस्त्रोपचार विभाग प्रोफेसर डाक्टर प्रबुद्ध गोयल एवं नूआदिल्लीस्थित स्वामी दयानंद हस्पिटाल शिशु विभाग मुख्य डाक्टर सुरेन्द्र सिंह बिस्ट आलोचन अंशग्रहण करिवे। कार्यक्रम समय श्रोतामाने प्रश्न पचारिपारिबे। एथिपाईं सेमानंकु 011-2342-1050 ओ 011-2331-4444 नंबर को डायल करने को हेबो। एहा व्यतीत श्रोतामाने 92890-940-44 नंबर को ह्वाट्सआप एवं सामाजिक गणमाध्यम एक्स रे हैशटैग आस्क एयर माध्यम रे प्रश्न पचारिपारे। यह आज राति 9:30 आकाशवाणी गोल्ड चैनल और अतिरिक्त फ्रिक्वेन्सी गुड़िकर शुणाई। यह व्यतीत आम वेबसाइट newjohneir.gov.in और यूट्यूब चैनल न्यूज अन् एआईआर अफिसीयल उपलब्ध हेबो। आमेरिकार कैलिफोर्निया चलिथिबा इंडियन वेल्स ओपन ने रूस मीरा आंद्रीभा महिला सिंगल्स टाइटल हासिल करिछन्ति। 17 रूस देशर खेलाड़ी गतकाली फाइनल रे विश्वर 1 मान्यता प्राप्त खेलाड़ी आरीना साबालेंका 2-6, 6-4, 6-3 सेट्रे परास्त करिथिले। पुरुष सिंगल्स रे जैक ड्रापर प्रथम मास्टर्स 1000 टाइटल हासिल करिछन्ति। 23 ब्रिटेन खेलाड़ी ड्रापर फाइनल मैच रे डेनमार्क रो होलगर रुमेंकु 6-2, 6-2 सेट्रे परास्त करिछन्ति। मुख्य संवाद पुनि थरे रायसीना आलोचनार 10 संस्करण को आज उद्घाटन करिवे प्रधानमंत्री। नकली भोटर परिचय पत्र एवं अन्यान्य प्रसंगरे आलोचना पई अनुमति नदेबारु राज्यसभारे विरोधीक कक्षत्याग। वाकफ संशोधन बिल गरीब मुसलमान सपक्षर बोली कहिछन्ति जुग्म संसदीय कमिटी अध्यक्ष। सुप्रीमकोर्ट विचारपति भावे शपथ ग्रहण कले जस्टिस जोयमाल्या बागची एवं रूसर मीरा आंद्रीभा इंडियन वेल्स ओपन ने हासिल कले महिला सिंगल्स टाइटल। संवाद शेष होला।